ओम शांति ओम शांति। आज 15 डिसेंबर 2024 आज अव्यक्त महावाक्य पुनरावृत्ति तारीख 28 फेब्रुआरी 2003 मूल्य हेडिंग सेवा करिबा सहित एवं संपन्न हेबार योजना कर एवं कर्मातीत हेबार निरंतर प्रयास जारी रख। सेवा करिबा सहित एवं संपन्न हेबार योजना कर एवं कर्मातीत हेबार निरंतर प्रयास जारी रख। आज शिव पिता निजर शालग्राम पिलामानंक सहित निजर एवं पिलामानंकर अवतरणर जयंती पालन करिबा पई आसिछंति। एही अवतरणर जयंती केते विचित्र अटे जहाकि बाबा पिलामानंकु एवं पिलामाने बाबांकु पद्म पद्म गुणा अभिनंदन देउछंति। चारिआडर पिलामाने खुशीरे नाचिबार लागिछंति। कहुछंति वाह बाबा वाह वाह आमे शालिग्राम आत्मा माने वाह एही वाह वाह गीत गाउछंति। तुममानंकर एही जन्मदिनर स्मारकी कु द्वापर युग ठारु आज पर्यंत भक्त माने मध्य पालन करि चलिछंति। तेबे भक्त माने मध्य भावना रखिबारे किछि कम नहंती किंतु सेमाने भक्त अटंती संतान नहंती। सेमाने तो प्रतिवर्ष स्मारकी मध्ये पालन करुछंती किंतु तुमे माने सारा कल्परे थरे मात्र एही अवतरणर महत्व को जानिपारी पालन करुछ। सेमाने प्रतिवर्ष व्रत रखिथांती एवं व्रत पालन करिबा सहित किछि ना किछि व्रत अर्थात प्रतिज्ञा मध्ये करिथांती। तुमे माने तो थरे मात्र व्रत धारण करिनेउछ जहाँकि सेमाने तुममानंकु ही कॉपी करिछंती किंतु तुममानंकर महत्व एवं सेमानंकर स्मारकी पालन करिबार महत्वरे अंतर रहिछि। सेमाने मध्य पवित्रतार व्रत पालन करिथांति किंतु प्रतिवर्ष केवल गोटे दिन पई ही व्रत रखिथांति। तुमे माने मध्य जन्म हेबा मात्र के गोटे थर ही पवित्रतार व्रत को धारण करिछना कोन व्रत धारण करि नैछ ना एबे धारण करिवो करि नैछ थरे मात्र धारण करुछ किंतु सेमाने प्रतिवर्ष पालन करुछंति। कण समस्ते व्रत धारण करिछ त केवल ब्रह्मचर्य व्रत नुहे किंतु संपूर्ण पवित्रतार व्रत धारण करिछ। कण पांडव माने संपूर्ण पवित्रतार व्रत धारण करिछ त ना केवल ब्रह्मचर्य व्रत धारण करिनेले चलिबो। तेबे ब्रह्मचर्य तो मूलदुआ अटे किंतु केवल ब्रह्मचर्य नुहे ता सहित आउ चारिटी व्रत रहिछि। कण चारोटी जाकर व्रत रखिछ ना केवल गोटियर व्रत रखिछ चेक कर। क्रोध करिबा पई कण अनुमति मिलिछि ना आदौ अनुमति नाही। किछि किछि क्रोध करिबाकु पडुछि कि ना पडु नाही। पांडव माने कुह करिबाकु पडु नाही करिबाकु त पडुछि ना। अच्छा ठीक अछि बाप दादा देखुछंती जे क्रोध एवं तार सब साथी माने जे माने अछंती तेबे महाभूत को तो त्याग कर देइछ किंतु जेपरी माता मानंकु बा गृहस्थरे रहुतिबा आत्मानंकु बड़ बड़ पिलांक प्रति सेते अधिक स्नेह नथाय बा मोह नथाय किंतु नाती नातुणी प्रति बहुत मोह रही थाए। छोट छोट पिला माने बहुत प्रिय लागी थांती। सेही परी बाप दादा देखुछंती जे ब्राह्मण पिला मानंकु मध्य एही विकार गुडीकर जेउ सब पिला छुआ अछंती छोट छोट अंश मात्र रे वंश मात्र रे अछंती सेमानंक प्रति एबे मध्य किछि किछि स्नेह रहिछि। कण स्नेह अछि ना केबे केबे तो स्नेह आसी जाउछि ना। माता माने कण कहुछ डबल विदेशी माने कण कहुछ क्रोध आसु नाही। केतेक पिला तो बड़ रु बड़ कथा कहिथांती सुनाइबु कण कहंती जदि सुनाइबु तबे आज ही ताकु छाड़िबाकु पड़िबो। प्रस्तुत अछ त छाड़िबा पई हेबो ना केवल फाइल ले कागज जमा करी चालिथिबो जेपरी प्रतिवर्ष करुछ। बाबांक निकट रे प्रतिज्ञान फाइल बहुत बड़ बड़ होइगलाणी तेणु एमती नुहे तो आउ गोटे प्रतिज्ञार कागज से फाइल ले जोड़ी हेबो तेणु एहाकु फाइनाल करिबो ना फाइल रे रखिदेबो कण करिबो। टीचर माने कुह कण करिबो फाइनाल करिबो हाथ उठाओ। एमिति मिथ्या प्रतिश्रुति देवारो नाही नचेत बाप दादा मध्ये किछि करिबाकु पडिबो ठीक अछि ना। कण कहु चडबर विदेशी माने फाइनाल करिबो तो जे माने भाबु छथि आमे फाइनाल करिबु से माने हाथ उठाओ। टीवी कैमरा रे एमानकर फोटो उठाओ। त्रिता जोगी को भली छोट हाथ उठाओ नाही बड़ हाथ उठाओ। अच्छा ठीक अछि एबे शुण बाबा एवं पिला मानक भितरे कण कथाबार्ता हेउछि जहाँ शुणी बाबा को मध्ये हस लागुछि। जदि बाबा कहिबे क्रोध काहीकि करले तेबे कहबे मु क्रोध करि नाही किंतु मते क्रोध कराई दिया जायछि। एथिरे बाबा कण कहिबे ପୁଣି କଣ କୁହନ୍ତି, ଯଦି ମୋ ବଦଳରେ ଆପଣ ବି ଥାନ୍ତେ ତେବେ ଆପଣଙ୍କୁ ମଧ୍ୟ କ୍ରୋଧ ଆସିଥାନ୍ତା, ଏଭଳି ମିଠା ମିଠା ବାର୍ତ୍ତାଳାପ କରିଥାନ୍ତି ନା? ପୁଣି କୁହନ୍ତି, ଆପଣ ନିରାକାରରୁ ସାକାର ସ୍ୱରରେ ନେଇ ଦେଖନ୍ତୁ ତ, ଏବେ କୁହ ଏଇଭଳି ମିଠା ପିଲାମାନଙ୍କୁ ବାବା କଣ କହିବେ, ବାବାଙ୍କୁ ପୁଣି ବି ଦୟାଳୁ ହେବାକୁ ହିଁ ପଡୁଛି। କୁହନ୍ତି, ଆଚ୍ଛା ଏବେ ତ କ୍ଷମା କରିଛି କିନ୍ତୁ ଆଗକୁ ଆଉ କ୍ରୋଧ କରିବ ନାହିଁ। ତେବେ ପିଲାମାନେ ବହୁତ ଭଲ ଭଲ ଉତ୍ତର ଦେଉଛନ୍ତି, ତେଣୁ ପବିତ୍ରତା ତୁମ ବ୍ରାହ୍ମଣମାନଙ୍କର ସବୁଠାରୁ ବଡ଼ରୁ ବଡ଼ ଶୃଙ୍ଗାର ଅଟେ। ସେଥିପାଇଁ ତୁମମାନଙ୍କର ଜଳଚିତ୍ରର କେତେ ଶୃଙ୍ଗାର କରୁଛନ୍ତି, ଏହି ପବିତ୍ରତାର ସ୍ମାରକୀ ରୂପରେ ହିଁ ତୁମମାନଙ୍କର ଶୃଙ୍ଗାର ହେଉଛି। ପବିତ୍ରତା ମଧ୍ୟ ସମ୍ପୂର୍ଣ୍ଣ ହେବା ଦରକାର, କାମଚଳା ନୁହେଁ। ତେବେ ସମ୍ପୂର୍ଣ୍ଣ ପବିତ୍ରତା ବ୍ରାହ୍ମଣ ଜୀବନର ସବୁଠାରୁ ବଡ଼ରୁ ବଡ଼ ସମ୍ପତ୍ତି ମଧ୍ୟ ଅଟେ, ରାଜକୀୟତା ମଧ୍ୟ ଅଟେ ଏବଂ ବ୍ୟକ୍ତିତ୍ୱ ମଧ୍ୟ ଅଟେ। ସେଥିପାଇଁ ଭକ୍ତମାନେ ମଧ୍ୟ ଗୋଟିଏ ଦିନ ପାଇଁ ପବିତ୍ରତାର ବ୍ରତ ରଖିଥାନ୍ତି, ଏହାକୁ ସେମାନେ ତୁମମାନଙ୍କଠାରୁ କପି କରିଛନ୍ତି। ଆଉ ଗୋଟିଏ ବ୍ରତ ରଖିଥାନ୍ତି ଖାଇବା ପିଇବାର, ତାହା ମଧ୍ୟ ଆବଶ୍ୟକ ଅଟେ। କାହିଁକି ଜାଣିଛ, ତୁମେ ବ୍ରାହ୍ମଣମାନେ ମଧ୍ୟ ଖାଇବା ପିଇବାର ପକ୍କା ବ୍ରତ କରୁଛ ନା? ଯେତେବେଳେ ମଧୁବନ ଆସିବା ପାଇଁ ସମସ୍ତଙ୍କଠାରୁ ଫର୍ମ ପୂରଣ କରାଉଛ, ସେତେବେଳେ ମଧ୍ୟ ଫର୍ମରେ ଲେଖାଉଛ ଖାଇବା ପିଇବା ଶୁଦ୍ଧ ଅଛି ତ, ଏଭଳି ପୂରଣ କରାଉଛ ନା? ତେବେ ସମସ୍ତଙ୍କର ଖାଇବା ପିଇବାର ବ୍ରତ ପକ୍କା ଅଛି ତ, ନା କେବେ କେବେ କଞ୍ଚା ହୋଇଯାଉଛି? ଡବଲ ବିଦେଶୀମାନଙ୍କର ଧାରଣା ତ ଡବଲ ପକ୍କା ହୋଇଥିବ ନା? କଣ ଡବଲ ପକ୍କା ଅଛି ନା ଟିକିଏ ଥକିଗଲେ ଭାବୁଛ ଆଜି ଟିକିଏ ଖାଇଦେବି ବା ଧାରଣାକୁ ଟିକିଏ ଢିଲା କରିଦେବି? ନା, ତୁମେମାନେ ଖାଇବା ପିଇବାରେ ମଧ୍ୟ ପକ୍କା ଅଟ, ଏଥିପାଇଁ ଭକ୍ତମାନେ ମଧ୍ୟ ଖାଇବା ପିଇବାର ବ୍ରତ ରଖୁଛନ୍ତି। ତୃତୀୟ ବ୍ରତ ରଖିଥାନ୍ତି ଜାଗରଣର, ରାତ୍ରି ଉଜାଗର ରହିଥାନ୍ତି ନା? ତେବେ ତୁମେ ବ୍ରାହ୍ମଣମାନେ ମଧ୍ୟ ଅଜ୍ଞାନ ନିଦରୁ ଜାଗ୍ରତ ହେବାର ବ୍ରତ ଧାରଣ କରୁଛ, ମଝିରେ ମଝିରେ ଅଜ୍ଞାନ ରୂପେ ନିଦ ଆସିଯାଉ ନାହିଁ ତ? ଭକ୍ତମାନେ ତ ତୁମକୁ କପି କରୁଛନ୍ତି, ତେବେ ତୁମେମାନେ ପକ୍କା ହୋଇଥିବାରୁ ତ ଭକ୍ତମାନେ ତୁମକୁ କପି କରୁଛନ୍ତି, ତେଣୁ କେବେ ବି ତୁମ ଭିତରେ ଅଜ୍ଞାନର ଅର୍ଥାତ୍ ଦୁର୍ବଳତାର ଅବହେଳା ପଣିଆର ଆଳସ୍ୟର ନିଦ ଆସିବା ଉଚିତ ନୁହେଁ। ନ କିଛି କିଛି ଢୁଳେଇ ପଡ଼ିଲେ ମଧ୍ୟ କିଛି ଆପତ୍ତି ନାହିଁ। କଣ ଢୁଳେଇ ପଡୁଛ କି? ଏଇଭଳି ଅମୃତ ବେଳାରେ ମଧ୍ୟ କେହି 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 ଢୁଳାଇ ପଡନ୍ତି, କିନ୍ତୁ ଟିକେ ଚିନ୍ତା କର ଯେ ମୋର ସ୍ମାରକୀରେ ଭକ୍ତମାନେ କଣ କଣ ସବୁ କପି କରୁଛନ୍ତି। ସେମାନେ ଏତେ ପକ୍କା ରହିଥାନ୍ତି ଯେ କୌଣସି ପରିସ୍ଥିତିରେ ବ୍ରତକୁ ଖଣ୍ଡନ କରନ୍ତି ନାହିଁ। ଆଜି ଦିନରେ ଭକ୍ତମାନେ ଖାଇବା ପିଇବାର ମଧ୍ୟ ବ୍ରତ ରଖିବେ, ତେଣୁ ତୁମେମାନେ ଆଜି କଣ କରିବ, ପିକନିକ୍ କରିବ? ସେମାନେ ବ୍ରତ ପାଳନ କରିବେ, ତୁମେମାନେ ପିକନିକ୍ କରିବ, କେକ୍ କାଟିବ ନା? ପିକନିକ୍ ମଧ୍ୟ କରିବ, କେକ୍ ମଧ୍ୟ କାଟିବ, କାହିଁକି ନା ତୁମେମାନେ ଜନ୍ମିବା ମାତ୍ରକେ ବ୍ରତ ଧାରଣ କରିନେଇଛ, ସେଥିପାଇଁ ଆଜି ଦିନରେ ପିକନିକ୍ କରିବ। ତାହେଲେ ବାପଦାଦା ଏବେ ପିଲାମାନଙ୍କଠାରୁ କଣ ଆଶା କରୁଛନ୍ତି? ତୁମେ ତ ଜାଣିଛ ନା, ସଂକଳ୍ପ ମଧ୍ୟ ବହୁତ ଭଲ ଭଲ କରୁଛ, ଏତେ ଭଲ ଭଲ ସଂକଳ୍ପ କରୁଛ ଯାହାକି ଶୁଣିବା ମାତ୍ରକେ ମନ ଖୁସି ହୋଇଯାଉଛି। ତେବେ ସଂକଳ୍ପ ତ କରୁଛ, କିନ୍ତୁ ପରେ ପୁଣି କଣ ହେଉଛି? ସଂକଳ୍ପ ଦୁର୍ବଳ କାହିଁକି ହୋଇଯାଉଛି? ଯେବେକି ତୁମେ ଚାହୁଁନାହଁ, କାହିଁକି ନା ବାବାଙ୍କ ସହିତ ବହୁତ ସ୍ନେହ ଅଛି ନା? ବାବା ମଧ୍ୟ ଜାଣିଛନ୍ତି ଯେ ସବୁ ପିଲାଙ୍କର ବାବାଙ୍କ ପ୍ରତି ଆନ୍ତରିକ ସ୍ନେହ ରହିଛି ଏବଂ ଏଥିରେ ସମସ୍ତେ ହାତ ଉଠାଇଥାନ୍ତି ଯେ ମୋର 100% ତ ନିଶ୍ଚିତ ଅଛି, ବରଂ କାହାଠାରୁ ଅଧିକ ମଧ୍ୟ ଅଛି। ଏବଂ ବାବା ମଧ୍ୟ ସ୍ୱୀକାର କରୁଛନ୍ତି ଯେ ସ୍ନେହ ରଖିବାରେ ସମସ୍ତେ ପାସ୍ ଅଟନ୍ତି, କିନ୍ତୁ ପୁଣି କଣ ହେଉଛି ଏଥିରେ? କିନ୍ତୁ କାହିଁକି ଆସୁଛି? କଣ ପାଣ୍ଡବମାନେ ମଝିରେ ମଝିରେ କିନ୍ତୁ ଆସି ଯାଉଛି ନା? ଏଥିରେ କେହି ବି ନା କହୁନାହାନ୍ତି, ତେଣୁ ହଁ କହୁଛନ୍ତି। ବାପଦାଦା ଅଧିକାଂଶ ପିଲାମାନଙ୍କ ଭିତରେ ଗୋଟିଏ କଥା ଦେଖୁଛନ୍ତି ଯେ ପ୍ରତିଜ୍ଞା ଦୁର୍ବଳ ହେବାର ଗୋଟିଏ କାରଣ ରହିଛି, ତା ମଧ୍ୟ ଗୋଟିଏ ହିଁ ଶବ୍ଦ ଅଟେ। ଏବେ ଚିନ୍ତା କର ସେଇ ଗୋଟିଏ ଶବ୍ଦ କଣ? ଟିଚରମାନେ କୁହ ସେଇ ଗୋଟିଏ ଶବ୍ଦ କଣ? ପାଣ୍ଡବମାନେ କୁହ ସେଇ ଶବ୍ଦଟି କଣ? ମନ ଭିତରେ ତ ଆସି ସାରିବଣି ନା? ସେଇ ଗୋଟିଏ ଶବ୍ଦ ହେଲା ମୁଁ। ଅଭିମାନ ରୂପରେ ମଧ୍ୟ ମୁଁ ଶବ୍ଦ ଆସୁଛି ଏବଂ ଦୁର୍ବଳ କରିବାରେ ମଧ୍ୟ ମୁଁ ଶବ୍ଦ ଆସୁଛି। ମୁଁ ଯାହା କହୁଛି, ମୁଁ ଯାହା କରିଛି, ମୁଁ ଯାହା ବୁଝିଛି, ତାହା ହିଁ ଠିକ୍ ଏବଂ ତାହା ହିଁ ହେବା ଦରକାର, ଏହା ହେଲା ଅଭିମାନ ଯୁକ୍ତ ମୁଁ। ଏଇଭଳି ମୁଁ ପଣିଆ ଯଦି କାମ ନ କରିଲା, ତେବେ ନୈରାଶ୍ୟ ଭାବର ମୁଁ ପଣିଆ ଆସିଯାଏ, ମୁଁ ଏହା କରିପାରିବି ନାହିଁ, ଚାଲିପାରିବି ନାହିଁ, ବହୁତ କଷ୍ଟକର। ତେଣୁ ଏହି ଗୋଟିଏ ଦେହ ଅଭିମାନ ମଧ୍ୟ ଯୁକ୍ତ ମୁଁ ଏହି ଗୋଟିଏ ଦେହ ଅଭିମାନ ମଧ୍ୟ ଯୁକ୍ତ ମୁଁ ଯଦି ପରିବର୍ତ୍ତନ ହୋଇଯିବ, ତେବେ ସେହି ମୁଁ ଶବ୍ଦ ସମାନର ମଧ୍ୟ ସ୍ମରଣ କରାଇଥାଏ ଏବଂ ସେହି ମୁଁ ଶବ୍ଦ ଦେହ ଅଭିମାନକୁ ନେଇ ଆସିଥାଏ। ମୁଁ ଶବ୍ଦ ନିରାଶ ମଧ୍ୟ କରିଥାଏ ଏବଂ ମନ ଖୁସି ମଧ୍ୟ କରିଥାଏ। ତେବେ ଦେହ ଅଭିମାନର ଲକ୍ଷଣ କଣ ତାହା ତ ଜାଣିଛ? କେବେ ବି କାହା ଭିତରେ ବି ଦେହ ଅଭିମାନ ଅଂଶ ମାତ୍ରରେ ମଧ୍ୟ ରହିଛି, ତେବେ ତାର ଲକ୍ଷଣ କଣ ଦେଖାଯିବ? ସେ ନିଜର ଅପମାନ ସହନ କରିପାରିବ ନାହିଁ, କାହାର ଅଭିମାନ କେବେ ବି ଅପମାନ ସହନ କରିବାକୁ ଦେବ ନାହିଁ। ଯଦି ଟିକିଏ ବି କେହି କହିବ ଯେ ଏହା ଠିକ୍ ନୁହେଁ, ତୁମେ ଟିକେ ନିର୍ମାଣ ହୋଇଯାଅ, ତେବେ ତାଙ୍କୁ ଅପମାନ ଲାଗିବ। ଏହା ହେଉଛି ଅଭିମାନର ଚିହ୍ନ। ବାପ ଦାଦା ଆଜି ବତନରେ ବସି ମୁରୁକି ହସୁଥିଲେ, ଦେଖୁଥିଲେ ପିଲାମାନେ ଶିବରାତ୍ରିରେ ଏଣେ ତେଣେ ଭାଷଣ କରିବାକୁ ଯାଉଛନ୍ତି ନା, ଏବେ ତ ବହୁତ ଭାଷଣ କରୁଛନ୍ତି। ସେଥିପାଇଁ ବାପ ଦାଦାଙ୍କୁ ପିଲାମାନଙ୍କର ଭାଷଣର ଗୋଟିଏ ପଏଣ୍ଟ ମନେ ପଡ଼ିଗଲା, ତାହା ହେଲା ଶିବରାତ୍ରିର କେହି କେହି ବୋଦା ବଳି ଦେଇଥାନ୍ତି, କାରଣ ବୋଦା ବହୁତ ମେ ମେ କରିଥାଏ ନା। ଏଇଭଳି ଶିବରାତ୍ରି ଅବସରରେ ତୁମେମାନେ ମଧ୍ୟ ନିଜର ମେ ମେ ଅର୍ଥାତ୍ ମୁଁ ପଣିଆକୁ ବଳି ଚଢ଼ାଇ ଦିଅ। ବାବା ଏହା ସବୁ ଶୁଣି ମୁରୁକି ହସୁଥିଲେ, ତେଣୁ ତୁମେମାନେ ମଧ୍ୟ ଏହି ଦେହ ଅଭିମାନର ମୁହଁକୁ ବଳି ଚଢ଼ାଇ ଦିଅ। କଣ ଏହାକୁ ସମର୍ପଣ କରିପାରିବ? କରିପାରିବ ପାଣ୍ଡବମାନେ? କରିପାରିବ ଡବଲ ବିଦେଶୀମାନେ? କରିପାରିବ? ସମ୍ପୂର୍ଣ୍ଣ ସମର୍ପଣ ନା ସାଧାରଣ ସମର୍ପଣ? ସମ୍ପୂର୍ଣ୍ଣ ସମର୍ପଣ। ଆଜି ବାପଦାଦା ପତାକା ଉତ୍ତୋଳନ କରିବା ସମୟରେ ଏମିତି ସେମିତି ପ୍ରତିଜ୍ଞା କରାଇବେ ନାହିଁ। ଆଜି ପ୍ରତିଜ୍ଞା କରୁଥିବ, କାଲିକୁ ସେହି ପ୍ରତିଜ୍ଞା କାଗଜକୁ ଫାଇଲରେ ଜମା କରିବାକୁ ପଡୁଥିବ, ଏଭଳି ପ୍ରତିଜ୍ଞା କରାଇବେ ନାହିଁ। କଣ ଭାବୁଛ ଦାଦୀମାନେ, ଆଜି ବି ଏହିଭଳି ପ୍ରତିଜ୍ଞା କରାଇବା? ଫାଇନାଲ କରିବ ନା ଫାଇଲରେ ଜମା କରିବ? କୁହ, ଫାଇନାଲ କରାନ୍ତୁ। ସାହସ ଅଛି ତ? ଅଛି ସାହସ? ଶୁଣିବାରେ ସମସ୍ତେ ମଗ୍ନ ହୋଇଯାଇଛନ୍ତି, ତେଣୁ ହାତ ଉଠାଉନାହାନ୍ତି। ଭାବୁଛନ୍ତି କାଲିକୁ କିଛି ହୋଇଯିବ ନାହିଁ ତ? ନୁହେଁ ନା, କାଲିକୁ ତ ମାୟା ମଧ୍ୟ ଚକ୍ର ଲଗାଇବା ପାଇଁ ଆସିବ। ମାୟାର ମଧ୍ୟ ତୁମମାନଙ୍କ ପ୍ରତି ବହୁତ ସ୍ନେହ ଅଛି ନା, କାହିଁକି ନା ଆଜିକାଲି ତ ସମସ୍ତେ ବହୁତ ଧୁମଧାମରେ ସେବାର ଯୋଜନା ସବୁ କରୁଛନ୍ତି। ଯଦି ଜୋର ସୋରରେ ସେବା କରିବାକୁ ଚାହୁଁଛ, ତେବେ ଖୁବ୍ ଜୋରରେ କର, ଅର୍ଥାତ୍ ସମ୍ପୂର୍ଣ୍ଣ ସମାପ୍ତିର ସମୟକୁ ନିକଟକୁ ତ ଆଣିବାକୁ ହେବ ନା। କିନ୍ତୁ ଏଭଳି ଭାବ ନାହିଁ ଯେ ଆମେ ତ ଭାଷଣ ଦେଇ ଆସିଲୁ, କିନ୍ତୁ ତାହା ନୁହେଁ ଭାଷଣ କରିବା ଅର୍ଥ ସମାପ୍ତିର ସମୟକୁ ନିକଟକୁ ଆଣିବା। ସେବା ମଧ୍ୟ ଭଲ କରୁଛ, ତେଣୁ ବାପଦାଦା ଖୁସି ମଧ୍ୟ ଅଛନ୍ତି। କିନ୍ତୁ ବାପଦାଦା ଦେଖୁଛନ୍ତି ଯେ ସମୟ ଧୀରେ ଧୀରେ ପାଖେଇ ଆସୁଛି, ଏବଂ ତୁମେମାନେ ହିଁ ସମୟକୁ ନିକଟକୁ ଆଣୁଛ। ଏମିତି ବିନା କାରଣରେ ଲକ୍ଷେ ଦେଢ଼ ଲକ୍ଷ ଆତ୍ମାଙ୍କୁ ଏକାଠି କରାଯାଇ ନଥିଲା, ଏହାଦ୍ୱାରା ସମୟକୁ ନିକଟକୁ ଆଣିଛ। ଏବେ ଗୁଜୁରାଟରେ କରିଲ, ଆଗକୁ ବମ୍ବେ ମଧ୍ୟ କରିବ, ଅନ୍ୟମାନେ ମଧ୍ୟ କରୁଛନ୍ତି। ଠିକ୍ ଅଛି, ଲକ୍ଷେ ନହେଲେ 50,000 ମଧ୍ୟ ଏକାଠି ହୁଅନ୍ତୁ, କିନ୍ତୁ ସନ୍ଦେଶ ତ ଦେଉଛ। ହେଲେ ସନ୍ଦେଶ ଦେବା ସହିତ ନିଜର ସମ୍ପନ୍ନତାର ମଧ୍ୟ ପ୍ରସ୍ତୁତି କରୁଛ ତ? କଣ ପ୍ରସ୍ତୁତି କରୁଛ ତ? ଯଦି ବିନାଶକୁ ଆବାହନ କରୁଛ, ତେବେ ସେଥିପାଇଁ ନିଜର ମଧ୍ୟ ପ୍ରସ୍ତୁତି ରହିବା ଦରକାର। ଦାଦି ପଚାରିଥିଲେ ଯେ ଏବେ ଏଭଳି କଣ ସେବା କରିବୁ ଯାହାଦ୍ୱାରା ଶୀଘ୍ର ଶୀଘ୍ର ପ୍ରତ୍ୟକ୍ଷତା ହୋଇଯିବ। ତେଣୁ ବାପଦାଦା କହୁଛନ୍ତି, ପ୍ରତ୍ୟକ୍ଷତା ତ ଗୋଟିଏ ସେକେଣ୍ଡରେ କଥା, କିନ୍ତୁ ପ୍ରତ୍ୟକ୍ଷତା ହେବା ପୂର୍ବରୁ ବାପଦାଦା ପଚାରୁଛନ୍ତି, ସ୍ଥାପନା କରିବା ବାଲା ପ୍ରସ୍ତୁତ ଅଛନ୍ତି ତ? ଏବେ ପରଦା ଖୋଲିବା ତ? ନା କିଏ କାନର ଶୃଙ୍ଗାର କରୁଥିବ, ଆଉ କେହି ମଥାକୁ ସଜାଉଥିବ? କଣ ପ୍ରସ୍ତୁତ ଅଛ ତ? ପିଲାମାନେ କହିଲେ, ହୋଇଯିବୁ, କିନ୍ତୁ କେବେ ହେବ? ତାରିଖ ତ କୁହ, ଏବେ ଯେପରି ତାରିଖ ନିର୍ଦ୍ଧାର୍ଯ୍ୟ କରିଛ ନା, ଏହି ମାସ ଭିତରେ ହିଁ ସନ୍ଦେଶ ଦେବାକୁ ହେବ। ଏହିଭଳି ସମସ୍ତେ ସଦା ପ୍ରସ୍ତୁତ ହୋଇଯାଅ, ଅତି କମ୍ରେ 16,000 ଆତ୍ମା ତ ପ୍ରସ୍ତୁତ ହୋଇଯାଅ। 9,00,000 କଥା ଛାଡ଼, 16,000 ଆତ୍ମା ତ ପ୍ରସ୍ତୁତ ହୋଇଯାଆନ୍ତୁ। କଣ ପ୍ରସ୍ତୁତ ଅଛ? ତାଳି ବଜାଇବା ତୁଚ୍ଛାଟାରେ ହିଁ କରିଦିଅ ନାହିଁ। ଯଦି ତୁମେମାନେ ସଦା ପ୍ରସ୍ତୁତ ହୋଇଯିବ, ତେବେ ବାପଦାଦା ମଧ୍ୟ ବିନାଶ କରିବା ବାଲାଙ୍କୁ ଟଚ୍ କରାଇବେ, ଅର୍ଥାତ୍ ସୂକ୍ଷ୍ମ ପ୍ରେରଣା ଦେବେ। ପ୍ରକୃତି ମଧ୍ୟ ନିଜର କାର୍ଯ୍ୟ ଆରମ୍ଭ କରିଦେବ, ବିଜ୍ଞାନବାଲା ମଧ୍ୟ ସେମାନଙ୍କର କାମ ଆରମ୍ଭ କରିଦେବେ, ଏଥିରେ ବିଳମ୍ବ ହେବ ନାହିଁ, କାରଣ ସବୁକିଛି ପ୍ରସ୍ତୁତ ହୋଇ ରହିଛି। କଣ 16,000 ମାଳା ପ୍ରସ୍ତୁତ ଅଛି ତ? ହୋଇଯିବ ତ? ଆପଣଙ୍କୁ ତ ଅଧିକ ଜଣା ଅଛି। ପିଲାମାନେ କହୁଛନ୍ତି, ବାବା ଆପଣଙ୍କୁ ତ ଅଧିକ ଜଣା ଅଛି, ଏହା ତ ନିଜକୁ ଖସାଇ ନେବା ହୋଇଗଲା ନା। ଏବେ 16,000 ଆତ୍ମାମାନଙ୍କର ସମ୍ପୂର୍ଣ୍ଣ ପବିତ୍ରତାରେ ସମ୍ପନ୍ନ ହେବାରେ ରିପୋର୍ଟ ଆସିବା ଦରକାର। ବାପଦାଦାଙ୍କୁ ତାଳି ବଜାଇବା ପାଇଁ ବିଳମ୍ବ କରିବାର ଆବଶ୍ୟକତା ନାହିଁ, ତୁମେମାନେ କେବଳ ତାରିଖ ଶୁଣାଅ। ପିଲାମାନେ କହିଲେ, ଆପଣ ତାରିଖ ଦିଅନ୍ତୁ, ସମସ୍ତଙ୍କୁ ପଚାର। ଦେଖ, ହେବାକୁ ତ ପଡ଼ିବ ନିଶ୍ଚିତ, କିନ୍ତୁ ଏବେ ଯାହା ଶୁଣାଇଲୁ କେବଳ ଗୋଟିଏ ମୁଁ ଶବ୍ଦକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବାକୁ ପଡ଼ିବ, ଏବେ ଯାଇ ବାବାଙ୍କ ସାଥିରେ ଯିବ, ନଚେତ ପଛେ ପଛେ ଯିବାକୁ ପଡ଼ିବ। ବାପଦାଦା ଏଥିପାଇଁ ହିଁ ଏବେ ଗେଟ୍ ଖୋଲୁନାହାନ୍ତି, କାହିଁକି ନା ଏକାଠି ଯିବାର ଅଛି। ବ୍ରହ୍ମା ବାବା ମଧ୍ୟ ସବୁ ପିଲାମାନଙ୍କୁ ପଚାରୁଛନ୍ତି ଯେ ଗେଟ୍ ଖୋଲିବାର ତାରିଖ ତ କୁହ। ଗେଟ୍ ତ ଖୋଲିବାକୁ ପଡ଼ିବ ନା, ଯିବାକୁ ତ ପଡ଼ିବ ନା, ତେଣୁ ଆଜି ପାଳନ କରିବା ଅର୍ଥ ହୋଇଯିବା। କେବଳ କେକ୍ କାଟିଦେଲେ ହେବ ନାହିଁ, କିନ୍ତୁ ମୁଁକୁ ସମାପ୍ତ କରିବାକୁ ହେବ। କଣ ଏବେ ଭାବୁଛ ନା ଭାବି ସାରିଛ? କାହିଁକି ନା ବାପଦାଦାଙ୍କ ପାଖରେ ଅମୃତ ବେଳାରେ ସମସ୍ତଙ୍କର ଭିନ୍ନ ଭିନ୍ନ ସଂକଳ୍ପ ପହଞ୍ଚୁଛି, ତେଣୁ ପରସ୍ପର ଭିତରେ ବିଚାର ବିମର୍ଶ କରି ବାବାଙ୍କୁ ତାରିଖ ଜଣାଇବ। ଯେତେବେଳେ ପର୍ଯ୍ୟନ୍ତ ତାରିଖ ନିର୍ଦ୍ଧାର୍ଯ୍ୟ କରିନାହ, ସେ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇପାରିବ ନାହିଁ। ପ୍ରଥମେ ମହାରଥୀମାନେ ପରସ୍ପର ବସି ତାରିଖ ନିର୍ଦ୍ଧାର୍ଯ୍ୟ କର, ତାପରେ ସମସ୍ତେ ତୁମକୁ ଅନୁକରଣ କରିବେ। ଅନୁକରଣ କରିବା ବାଲା ତ ପ୍ରସ୍ତୁତ ଅଛନ୍ତି, କେବଳ ତୁମମାନଙ୍କର ସାହସ ପାଇଲେ ସେମାନଙ୍କୁ ଆହୁରି ଅଧିକ ବଳ ମିଳିଯିବ। ଯେପରି ଦେଖ, ଏବେ ସମସ୍ତଙ୍କୁ ଉମଙ୍ଗ ଉତ୍ସାହ ଦେବା ଦ୍ୱାରା ସମସ୍ତେ ପ୍ରସ୍ତୁତ ହୋଇଗଲେ ନା, ସେହିପରି ସମ୍ପନ୍ନ ହେବାର ମଧ୍ୟ ଯୋଜନା କର ଏବଂ ନିରନ୍ତର ପ୍ରୟାସ ଜାରି ରଖ। ମୋତେ କର୍ମାତୀତ ହେବାକୁ ହିଁ ପଡ଼ିବ, ଯାହା ବି ହୋଇଯାଉ ହେବାକୁ ହିଁ ପଡ଼ିବ, କରିବାକୁ ହିଁ ପଡ଼ିବ। ତେବେ ବୈଜ୍ଞାନିକମାନଙ୍କର ଏବଂ ବିନାଶ କରିବାବାଲାଙ୍କର ବିଚାରର ଶବ୍ଦ ମଧ୍ୟ ବାବାଙ୍କ କାନରେ ପଡୁଛି। ସେମାନେ ମଧ୍ୟ କହୁଛନ୍ତି, ଆମକୁ କାହିଁକି ବାଧା ଦେଉଛ? ଆଡଭାନ୍ସ ପାର୍ଟି ବା ମଧ୍ୟ କହୁଛନ୍ତି, ତାରିଖ ନିର୍ଦ୍ଧାର୍ଯ୍ୟ କର। ବ୍ରହ୍ମା ବାବା ମଧ୍ୟ କହୁଛନ୍ତି, ତାରିଖ ନିର୍ଦ୍ଧାର୍ଯ୍ୟ କର, ତେଣୁ ଏହାର ମଧ୍ୟ ମିଟିଂ କର। ବାପଦାଦା ଏବେ ଆଉ କେତେ ଦୁଃଖ ଦେଖିପାରୁ ନାହାନ୍ତି। ପ୍ରଥମେ ତ ତୁମେ ଶକ୍ତିମାନଙ୍କୁ ଏବଂ ଦେବତା ସ୍ୱରୂପ ପାଣ୍ଡବମାନଙ୍କୁ ଦୟା ଲାଗିବା ଦରକାର। ସେମାନେ କେତେ ଚିତ୍କାର କରୁଛନ୍ତି, ଏବେ ତ ସେମାନଙ୍କର ଡାକରାରେ ଶବ୍ଦ ତୁମମାନଙ୍କ କାନରେ ଗୁଞ୍ଜରିତ ହେବା ଉଚିତ। ସମୟର ଆହ୍ୱାନର କାର୍ଯ୍ୟକ୍ରମ କରୁଛ ନା? ଏବେ ଭକ୍ତମାନଙ୍କର ଡାକରା ମଧ୍ୟ ଶୁଣ, ଦୁଃଖୀ ଆତ୍ମାମାନଙ୍କର ଡାକରା ମଧ୍ୟ ଶୁଣ। ସେବା କରିବାରେ ନମ୍ବର ମଧ୍ୟ ଭଲ ନେଉଛ, ଏଥିରେ ତ ବାପଦାଦା ମଧ୍ୟ ସାର୍ଟିଫିକେଟ୍ ଦେଉଛନ୍ତି। ଉମଙ୍ଗ ଉତ୍ସାହ ମଧ୍ୟ ଭଲ ଅଛି, ଗୁଜୁରାଟ ତ ନମ୍ବର ୱାନ୍ ହୋଇଗଲା, ତେଣୁ ସେମାନଙ୍କୁ ମଧ୍ୟ ନମ୍ବର ୱାନ୍ ଅଭିନନ୍ଦନ। ଏବେ କିଛି କିଛି ଡାକରା ତ ଶୁଣ ନା, ପିଛର ଆତ୍ମାମାନେ ବହୁତ ଚିତ୍କାର କରୁଛନ୍ତି, ହୃଦୟର ସହିତ ଡାକୁଛନ୍ତି, ଡହଳ ବିକଳ ହେଉଛନ୍ତି। ବୈଜ୍ଞାନିକମାନେ ମଧ୍ୟ ବହୁତ ଚିତ୍କାର କରୁଛନ୍ତି, କେବେ କରିବୁ କେବେ କରିବୁ କହି ଡାକୁଛ। ଯଦିଓ ଆଜି କେକ୍ କାଟିଦିଅ, କିନ୍ତୁ କାଲିଠାରୁ ଡାକରା ଶୁଣ। ପର୍ବପର୍ବାଣୀ ପାଳନ କରିବା ତ ସଙ୍ଗମ ଯୁଗର ଆନନ୍ଦ ଉତ୍ସବ ଅଟେ, ଗୋଟିଏ ପଟେ ପାଳନ କରିବା, ଆଉ ଗୋଟିଏ ପଟେ ଆତ୍ମାମାନଙ୍କୁ ପ୍ରସ୍ତୁତ କରିବା। ଆଚ୍ଛା, ତେବେ କଣ ଶୁଣିଲ? ତୁମମାନଙ୍କର ଗୋଟିଏ ଗୀତ ଅଛି ନା, ଦୁଃଖୀଙ୍କ ପର କୁଛ ରହମ କରୁ। ତେବେ ତୁମମାନଙ୍କର ବ୍ୟତୀତ ଆଉ କେହି ବି ରହମ ଅର୍ଥାତ୍ ଦୟା କରିପାରିବ ନାହିଁ, ସେଥିପାଇଁ ଏବେ ସମୟ ଅନୁସାରେ ଦୟାର ମାଷ୍ଟର ସାଗର ହୁଅ। ନିଜ ଉପରେ ମଧ୍ୟ ଦୟା କର, ଅନ୍ୟ ଆତ୍ମାମାନଙ୍କ ଉପରେ ମଧ୍ୟ ଦୟା କର। ଏବେ ନିଜର ଏହି ସ୍ୱରୂପର ଲାଇଟ୍ ହାଉସ୍ ହୋଇ ଲାଇଟ୍ର ଭିନ୍ନ ଭିନ୍ନ କିରଣ ଦିଅ, ସାରା ବିଶ୍ୱର ଅପ୍ରାପ୍ତ ଆତ୍ମାମାନଙ୍କୁ ପ୍ରାପ୍ତିର ଆଞ୍ଜୁଳିର କିରଣ ଦିଅ। ଆଚ୍ଛା, ସମସ୍ତ ସାକ୍ଷାତ ବାବାଙ୍କ ଭଳି ମୋର ଶ୍ରେଷ୍ଠ ଆତ୍ମାମାନଙ୍କୁ ସର୍ବଦା ଉମଙ୍ଗ ଉତ୍ସାହରେ ରହୁଥିବ, ବାବାଙ୍କର ସମୀପ ଆତ୍ମାମାନଙ୍କୁ ସର୍ବଦା ସବୁ ପଦକ୍ଷେପରେ ବାବାଙ୍କ ସମାନ କରୁଥିବା ପିଲାମାନଙ୍କୁ, ଚାରିଆଡ଼ର ବ୍ରାହ୍ମଣ ଜନ୍ମର ଅଭିନନ୍ଦନର ପାତ୍ର ପିଲାମାନଙ୍କୁ, ସର୍ବଦା ଏକାଗ୍ରତାର ଶକ୍ତି ସମ୍ପନ୍ନ ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ପଦ୍ମା ପଦ୍ମ ଗୁଣା ଜନ୍ମ ଅଭିନନ୍ଦନ 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 ଏବଂ ନମସ୍ତେ। ବାପଦାଦାଙ୍କୁ ଆମ ସମସ୍ତ ସନ୍ତାନମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଅଭିନନ୍ଦନ। ନମସ୍ତେ 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 ବାବା। ପ୍ରାଣପ୍ରିୟ ଅବ୍ୟକ୍ତ ବାପଦାଦା ନିଜର ହସ୍ତ ଦ୍ୱାରା ଶିବଧ୍ୱଜା ଉତ୍ତୋଳନ କରିବା ସହିତ ସମସ୍ତଙ୍କୁ ଅଭିନନ୍ଦନ ଦେଲେ। ଆଜିର ଦିନରେ ସମସ୍ତେ ନିଜ ନିଜର ଜନ୍ମଦିନର ଅଭିନନ୍ଦନ ଦେଇଛନ୍ତି ଏବଂ ନେଇଛନ୍ତି, ତା ସହିତ ପତାକା ମଧ୍ୟ ଉତ୍ତୋଳନ କରିଛନ୍ତି। କିନ୍ତୁ ଏବେ ସେହି ଦିନକୁ ଖୁବ୍ ଶୀଘ୍ର ପାଖେଇ ଆଣିବାକୁ ହେବ, ଯେଉଁଦିନ ବିଶ୍ୱର ଗ୍ଲୋବ ଉପରେ ସର୍ବ ଆତ୍ମାମାନେ ଛିଡ଼ା ହୋଇ ତୁମମାନଙ୍କର ମୁଖମଣ୍ଡଳରେ ବାପଦାଦାଙ୍କର ପତାକାର ଦର୍ଶନ କରିବେ। ତେବେ ଏହି କପଡ଼ାର ପତାକା ତ ନିମିତ୍ତ ମାତ୍ର ଅଟେ, କିନ୍ତୁ ପ୍ରତ୍ୟେକ ସନ୍ତାନର ଚେହେରା ବାବାଙ୍କର ଚିତ୍ରକୁ ଦର୍ଶାଉଥିବ, ଏହିଭଳି ଧ୍ୱଜା ଉତ୍ତୋଳନ କରିବାକୁ ହେବ। ସେହି ଦିନକୁ ମଧ୍ୟ ବହୁତ ବହୁତ ଶୀଘ୍ର ଆଣିବାକୁ ହେବ ଏବଂ ଆସିବ ଆସିବ ଆସିବ। ଓମ୍ ଶାନ୍ତି। ବାବାଙ୍କର ବରଦାନ। ରାଜକୀୟ ବିନାଶୀ ଇଚ୍ଛାଗୁଡ଼ିକରୁ ମୁକ୍ତ ରହି ସେବା କରୁଥିବା ନିଃସ୍ୱାର୍ଥ ସେବାଧାରୀ ହୁଅ। ରାଜକୀୟ ବିନାଶୀ ଇଚ୍ଛାଗୁଡ଼ିକରୁ ମୁକ୍ତ ରହି ସେବା କରୁଥିବା ନିଃସ୍ୱାର୍ଥ ସେବାଧାରୀ ହୁଅ। ଯେପରି ବ୍ରହ୍ମା ବାବା କର୍ମର ବନ୍ଧନରୁ ମୁକ୍ତ ସ୍ୱତନ୍ତ୍ର ହେବାର ପ୍ରମାଣ ଦେଇଛନ୍ତି, କେବଳ ସେବା ଅର୍ଥେ ସ୍ନେହର ବନ୍ଧନ ବ୍ୟତୀତ ଅନ୍ୟ କୌଣସି ବନ୍ଧନ ନଥିଲା, ସେବାରେ ଯେଉଁ ସବୁ ରାଜକୀୟ ଅର୍ଥାତ୍ ସୂକ୍ଷ୍ମ ବିନାଶୀ ଇଚ୍ଛା ରହିଥାଏ, ତାହା ମଧ୍ୟ ହିସାବ କିତାବର ବନ୍ଧନରେ ବାନ୍ଧି ଦେଇଥାଏ। ଇଚ୍ଛା ସେବାଧାରୀ ଆତ୍ମା ଏଭଳି ହିସାବ କିତାବଠାରୁ ମଧ୍ୟ ମୁକ୍ତ ରହିଥାନ୍ତି। ଯେପରି ଦେହର ବନ୍ଧନ ଦେହର ସମ୍ବନ୍ଧର ବନ୍ଧନ ରହିଥାଏ, ସେହିପରି ସେବାରେ ସ୍ୱାର୍ଥ ଭାବ ରହିବା ମଧ୍ୟ ବନ୍ଧନ ଅଟେ। ତେଣୁ ଏହି ବନ୍ଧନଠାରୁ ବା ସୂକ୍ଷ୍ମ ହିସାବ କିତାବର ବନ୍ଧନଠାରୁ ମୁକ୍ତ ନିଃସ୍ୱାର୍ଥ ସେବାଧାରୀ ହୁଅ। ଆଜିର ସ୍ଲୋଗାନ, ପ୍ରତିଜ୍ଞାକୁ ଫାଇଲ ଭିତରେ ରଖ ନାହିଁ, ଫାଇନାଲ ହୋଇ ଦେଖାଅ। ପ୍ରତିଜ୍ଞାକୁ ଫାଇଲ ଭିତରେ ରଖ ନାହିଁ, ଫାଇନାଲ ହୋଇ ଦେଖାଅ। ଆଜିର ସୂଚନା, ଆଜି ମାସର ତୃତୀୟ ରବିବାର, ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ସମସ୍ତ ବ୍ରହ୍ମାବଶ୍ୟମାନେ ସଂଗଠିତ ରୂପରେ ସନ୍ଧ୍ୟା 6:30 ଠାରୁ 7:30 ପର୍ଯ୍ୟନ୍ତ ବିଶେଷ କରି ଶାନ୍ତିଧାମର ଗହନ ଶାନ୍ତିର ଅନୁଭବ କରିବା ସହିତ ମନ ବୁଦ୍ଧିକୁ ଏକାଗ୍ର କରି ଜ୍ୱାଳା ସ୍ୱରୂପରେ ସ୍ଥିତ ହୋଇ ସମ୍ପୂର୍ଣ୍ଣତା ଏବଂ ସମ୍ପୂର୍ଣ୍ଣତାର ଅନୁଭବ କରିବା ହେବେ। ଇଚ୍ଛା ଓମ୍ ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି।